ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭାରତ ଆତଙ୍କବାଦ ବିରୋଧୀ ଲଢ଼େଇରେ ସାରା ବିଶ୍ୱରେ ଅଗ୍ରଣୀ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ। ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଆସନ୍ତାକାଲି ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ଚକ୍ଷୁଦାନ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଚକ୍ଷୁଦାନ ଦିବସ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ବିଶ୍ୱବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁସାରେ ଗତ 13 ବର୍ଷ ମଧ୍ୟରେ ଦେଶର 27 କୋଟି ଲୋକ ଦାରିଦ୍ର୍ୟରୁ ବାହାରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ସମର୍ପିତ କେନ୍ଦ୍ର ସରକାରଙ୍କ 11 ବର୍ଷ ଓ ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଆଜି ସାରା ବିଶ୍ୱରେ ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁଠୁ ଆଗରେ ରହିଛି। ଅପରେସନ୍ ସିନ୍ଦୁର କେବଳ ଏକ ନାମ ନୁହେଁ, ବରଂ ଦେଶର ସୁରକ୍ଷାର ପ୍ରତୀକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା 20 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 6ଥର ପାଇଁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମାଝୀ କହିଛନ୍ତି, ଗତ 1 ବର୍ଷ ମଧ୍ୟରେ ସରକାରୀ ସ୍ତରରେ ପ୍ରାୟ 28,000 ନିଯୁକ୍ତି ଦିଆଯାଇଛି। ଚଳିତ ବର୍ଷ ଆହୁରି 40,000 ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
2047 ସୁଦ୍ଧା ବାର୍ଷିକ 5 ଲକ୍ଷ ନିଯୁକ୍ତି ଏବଂ 1.1 କୋଟିରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି କରି ଓଡ଼ିଶାକୁ ଏକ ବିକଶିତ ଲକ୍ଷ୍ୟ ଅଛି, ତାହାକୁ ମଧ୍ୟ କରିବା। ତା ସହିତ ସମୃଦ୍ଧ ଓଡ଼ିଶାରେ ଆଉ ଗୋଟିଏ ଦିଗ ହେଉଛି ଓଡ଼ିଆ ଅସ୍ମିତା ବିକାଶ ସହିତ ଓଡ଼ିଆ ସଂସ୍କୃତି, ପରମ୍ପରା, ଓଡ଼ିଆ ଭାଷା ସାହିତ୍ୟ ଏବଂ ଜଗନ୍ନାଥ ସଂସ୍କୃତିର ବିକାଶ କିଭଳି ଭାବରେ କରାଯାଇପାରିବ, ଆଉ ସେଥିପାଇଁ ଏଇ ଯୋଉ ଲକ୍ଷ୍ୟ ଅଛି ସାମାଜିକ ଅର୍ଥନୈତିକ ବିକାଶ ସହିତ ସାଂସ୍କୃତିକ ଅଭୁତ ଏହାର ମଧ୍ୟ ଆବଶ୍ୟକତା ଅଛି, ଆଉ ସେଥିପାଇଁ ଆମେ ଏହାକୁ ମଧ୍ୟ ଗୁରୁତ୍ୱ ସହ ପ୍ରାଧାନ୍ୟ ଦେଇଛୁ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତାକାଲି ବିଜେପି ନେତୃତ୍ୱାଧୀନ ସରକାରର ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏହି ସମୟ ମଧ୍ୟରେ ଦେଶରେ ଅନେକ ଐତିହାସିକ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଧାରା 370ର ଉଚ୍ଛେଦ, 3 ତଲାକ, ଏକକ ଦ୍ରବ୍ୟ ଓ ସେବାକର, ଜାତୀୟ ଶିକ୍ଷାନୀତି 2020, ଜନଧନ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯାଇଛି।
ଦେଶ କଥା କହିଲେ ମୋଦି ସରକାରଙ୍କର ସବୁଠାରୁ ବଡ଼ ଉଲ୍ଲେଖନୀୟ ସଫଳତା ହେଉଛି ସମ୍ବିଧାନର ଅନୁଚ୍ଛେଦ 370ର ଉଚ୍ଛେଦ କରି ଜମ୍ମୁ ଓ କାଶ୍ମୀରକୁ ଦେଶ ସହିତ ସମ୍ପୂର୍ଣ୍ଣ ଭାବରେ ଯୋଡ଼ିବା ବା ଇଣ୍ଟିଗ୍ରେଟ୍ କରିବା, ଦେଶର ମହିଳାଙ୍କର ରାଜନୈତିକ ସଶକ୍ତିକରଣ ପାଇଁ ନାରୀ ଶକ୍ତି ବନ୍ଧନ ଅଧିନିୟମ, 3ତଲାକର ଉଚ୍ଛେଦ, ଦେଶରେ ଏକକ ଜିଏସ୍ଟିର ପ୍ରଚଳନ ଏବଂ କୋଭିଡ୍ ବିରୁଦ୍ଧରେ ଲୋକଙ୍କ ସୁରକ୍ଷା ଦେବା, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମୋଦି ସରକାରଙ୍କର ଦ୍ୱାରା ଗୋଟିଏ ପରେ ଗୋଟିଏ ଯୋଜନାକୁ କାର୍ଯ୍ୟକାରୀ କରିବା।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ 1 ବର୍ଷର ସଫଳ ଯାତ୍ରା ଉପରେ ସୂଚନା ଦେଇ କହିଛନ୍ତି, ଚାଷୀଙ୍କ କଲ୍ୟାଣ ପାଇଁ ଧାନ କ୍ୱିଣ୍ଟାଲ ପିଛା 800 ଟଙ୍କା ବୋନସ ପ୍ରଦାନ, ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ମହିଳାଙ୍କ ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ଲାଗୁ, ଶ୍ରୀମନ୍ଦିର ପାଇଁ 500 କୋଟିର କର୍ପସ୍ ଫଣ୍ଡ ଗଠନ କରାଯାଇଛି। ଏହାସହ ରାଜ୍ୟ 17 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ସମୃଦ୍ଧ କୋଶି ଯୋଜନାରେ 37,800 କୋଟିର ବଜେଟ୍ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ରାଜ୍ୟର ଅନେକ ଚାଷୀ ଉପକୃତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ 2025 ପରୀକ୍ଷା ଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ପରୀକ୍ଷା ଫଳାଫଳ ଘୋଷଣା ପୁସ୍ତିକା ଉନ୍ମୋଚନ ହୋଇଛି। 17ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ 55,362 ଜଣ ପରୀକ୍ଷାର୍ଥୀଙ୍କୁ ର୍ୟାଙ୍କ ମିଳିଛି। ନର୍ସିଂ ପାଠ୍ୟକ୍ରମର ଫଳାଫଳ ଡିଏମ୍ଇଟି ତରଫରୁ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଜୁଲାଇ 2025 ଅଧିବେଶନ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଇଗ୍ନୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ଜୁଲାଇ ମାସ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ନାମଲେଖା ପାଇଁ ଛାତ୍ରଛାତ୍ରୀ www.ignu.ac.in ସମସ୍ତ ତଥ୍ୟ ପାଇପାରିବେ। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମୀକ୍ଷା ବୈଠକ କରିଛନ୍ତି। ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଜିଲ୍ଲାକୁ ଆସିଥିବା ବଜେଟ୍ ଅନୁଦାନକୁ ଠିକ୍ ଭାବରେ ବ୍ୟବହାର କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗଣତନ୍ତ୍ର ପ୍ରକ୍ରିୟାରେ ସମାଜର ଶେଷ ଧାଡ଼ିରେ ଥିବା ଲୋକକୁ ସହଯୋଗ ମିଳିପାରିଲେ 2027 ସୁଦ୍ଧା ରାଜ୍ୟ ବହୁ ଅଗ୍ରଗତି ହାସଲ କରିବ ବୋଲି ମନ୍ତ୍ରୀ କହିଛନ୍ତି। ବସୁନ୍ଧରା ଯୋଜନାରେ ରାଜସ୍ୱ ବିଭାଗ ପକ୍ଷରୁ 221 ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ବୈଠକରେ ଦର୍ଶାଯାଇଥିଲା। ବୈଠକରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ଖଣି ନଥିବା ନୟାଗଡ଼ ଜିଲ୍ଲାରେ ଜଳସମ୍ପଦର ପୁନରୁଦ୍ଧାର ଏବଂ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ ହେବା ଆବଶ୍ୟକ। ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୟାଗଡ଼ ପୌର ପରିଷଦ ପକ୍ଷରୁ ନୟାଗଡ଼ ବେବତ୍ତାପଲ୍ଲୀ ବହୁମୁଖୀ କଲ୍ୟାଣ ମଣ୍ଡପଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ 2.0 ସାଧାରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସହରରେ ଆଉ ଚାଳଘର କିମ୍ବା କଚ୍ଚାଘର ରହିବ ନାହିଁ। ଘରବାଡ଼ି ପଟା ନଥିଲେ ବି ସମସ୍ତଙ୍କୁ ପକ୍କା ଘରେ ରହିବା ପାଇଁ ସୁବିଧା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ ରହିଛି ବୋଲି ଆୟୋଜିତ କର୍ମଶାଳାରେ କୁହାଯାଇଛି। ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ 2,50,000 ଟଙ୍କା ଯୋଗାଇ ଦିଆଯାଉଛି। ଯେଉଁମାନଙ୍କର ପଟା ନାହିଁ, ଫ୍ଲାଟ୍ ନିର୍ମାଣ କରାଯାଇ ସେମାନଙ୍କ ନାମରେ ରେକର୍ଡ କରାଯିବ। ଏଥିପାଇଁ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଅନ୍ଲାଇନ୍ରେ ଆବେଦନ କରିବାକୁ କର୍ମଶାଳାରେ ସୂଚନା ଦିଆଯାଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଆସନ୍ତାକାଲି ପୁରୀରେ ଶ୍ରୀଜୀଉମାନେ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ରତ୍ନବେଦୀରୁ ବାହାରି ଆସି ସ୍ନାନବେଦୀରେ ଶ୍ରୀଜୀଉମାନଙ୍କର ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଭୋର 4:30 ମଙ୍ଗଳାର୍ପଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ଶେଷ ହେବା ପରେ ପହଣ୍ଡି 5:00-7:00 ମଧ୍ୟରେ ଅନୁଷ୍ଠିତ ହେବ। ସ୍ନାନବେଦୀରେ ଶ୍ରୀଜୀଉମାନେ 9:00 ସୁଦ୍ଧା ପ୍ରବେଶ କରିବେ। ସେହିଭଳି ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେଉଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭଦ୍ରକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ସମ୍ଭାବ୍ୟ ବନ୍ୟା ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲ୍ଲାରେ ଥିବା 100+ ବହୁମୁଖୀ ବାତ୍ୟାସ୍ଥଳୀର ରକ୍ଷଣାବେକ୍ଷଣ, ବିପର୍ଯ୍ୟୟ ବେଳେ ଲୋକମାନଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ, ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ଆଦି ପ୍ରସଙ୍ଗ ଉପରେ ଚିଠା ପ୍ରସ୍ତୁତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଏବଂ ସାମୂହିକ ଅଭ୍ୟାସ 2025 ସଫଳ ଆୟୋଜନ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 18 10:00 ଗୋଟାଏ ଏବଂ ଅପରାହ୍ନ 2:00-5:00 2 ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ଏବଂ ବ୍ଲକ୍ ଓ ୟୁଏଲ୍ବି ସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ ହେବ। ବନ୍ୟାର ସୂଚନା ଆସିଲେ ବିଭାଗୀୟ ଅଧିକାରୀମାନେ କିଭଳି ପଦକ୍ଷେପ ନେବେ ସେ ସମ୍ପର୍କରେ ପୂର୍ବାଭ୍ୟାସ କରାଯିବ। ଲୋପ ପାଇବାକୁ ବସିଥିବା ପାରମ୍ପରିକ ଓଡ଼ିଆ ଖାଦ୍ୟଗୁଡ଼ିକୁ ପୁଣିଥରେ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ନୂଆ ବସ୍ଷ୍ଟାଣ୍ଡଠାରେ ବ୍ଲକ୍ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟମେଳା ଓ ପ୍ରତିଯୋଗିତା ହୋଇଯାଇଛି। ଏଥିରେ କଣମଣା ପଞ୍ଚାୟତର ନିର୍ମଳା ଦେବୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପ୍ରଥମ ଏବଂ ବିପୁଳିଙ୍ଗି ପଞ୍ଚାୟତର ମା' ଅମ୍ବିକା ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି। ବ୍ଲକ୍ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅନ୍ୟ 2 ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଟ୍ରଫି ଏବଂ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତିଯୋଗିତାରେ ମୋଟ 24 ସ୍ୱୟଂସହାୟକ ଗୋଷ୍ଠୀର 7+ ସଦସ୍ୟ ଭାଗ ନେଇଥିଲେ। ଚକ୍ଷୁଦାନ ପାଇଁ ଉତ୍ସାହିତ ଓ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଚକ୍ଷୁଦାନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଚକ୍ଷୁଦାନ ଦିବସର ବାର୍ତ୍ତା ରହିଛି ଚକ୍ଷୁର ଭବିଷ୍ୟତ, ବୈଶ୍ୱିକ ସମୃଦ୍ଧି। ଲୋକଙ୍କ ଜୀବନକୁ ଚକ୍ଷୁଦାନ ଦ୍ୱାରା ଆଲୋକିତ କରିବା ଲାଗି ପ୍ରତିବର୍ଷ ଜୁନ୍ ମାସ 10 ଏହି ଦିବସ ପାଳନ କରାଯାଏ। ସାମାଜିକ ଓ ଧାର୍ମିକ ପରମ୍ପରା ଏବଂ ଭୟ ଓ ଦ୍ୱନ୍ଦ୍ୱକୁ ଦୂରେଇ ଚକ୍ଷୁଦାନ ପାଇଁ ଆଗ୍ରହ ପ୍ରକାଶ କରି ଅନ୍ୟ ଜଣଙ୍କ ଜୀବନକୁ ଆଲୋକିତ କରିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ, ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଏହି ଦିବସ ପାଳନ ଅବସରରେ ଆଲୋଚନାଚକ୍ର ଓ କର୍ମଶାଳାର ଆୟୋଜନ କରାଯାଉଛି। ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଅନ୍ତର୍ଜାତୀୟ ସ୍ତରର ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିରେ ଜଗନ୍ନାଥ ସଂସ୍କୃତିକୁ ନେଇ ବିଭିନ୍ନ ସାମଗ୍ରୀ ସ୍ଥାନ ପାଇବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି। ପାଣିପାଗ ରାଜ୍ୟରେ ଆସନ୍ତା 5 ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆସନ୍ତା 1 ମଧ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତ ଆତଙ୍କବାଦ ବିରୋଧୀ ଲଢ଼େଇରେ ସାରା ବିଶ୍ୱରେ ଅଗ୍ରଣୀ ରହିଛି କହିଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ। ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଆସନ୍ତାକାଲି ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ଚକ୍ଷୁଦାନ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଚକ୍ଷୁଦାନ ଦିବସ। ଆଜି ପାଇଁ ଆଞ୍ଚଳିକ ସମ୍ବାଦ ଏତିକିରେ ଶେଷ ହେଲା।